ମୋ ନାଁ ଜୟପ୍ରଦ ଭାଇ, 9 ନମ୍ବର ୱାର୍ଡ ସବର ସାହିରେ କହୁଛି। ଆମର ଅସୁବିଧା ହେଲା, ଡ୍ରେନ୍ର ସୁବିଧା ନାହିଁ, ବର୍ଷା ଦିନେ ଘର ଚାରିଗଟା ପାଣି ଜମା ରହୁଛି, ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୟାକରି ଆମ ଗାଁରେ ଡ୍ରେନ୍ ପାଇଁ ସୁବିଧା କରିଛନ୍ତି।